ଓମ୍ ଶାନ୍ତି। 30/5/2025 ଆଜିର ସାକାର ମହାବାକ୍ୟ। ମିଠେ ବଚେ, ତୁମେମାନେ ବର୍ତ୍ତମାନ ଶାନ୍ତିଧାମ ସୁଖଧାମକୁ ଯିବା ପାଇଁ ଈଶ୍ୱରୀୟ ଧାମରେ ବସିଛ। ଏହା ହେଉଛି ସତ୍ୟର ସଙ୍ଗ, ଯେଉଁଠାରେ ତୁମେମାନେ ପୁରୁଷୋତ୍ତମ ହେଉଛ। ପ୍ରଶ୍ନ। ତୁମେ ପିଲାମାନେ ବାବାଙ୍କଠାରୁ ମଧ୍ୟ ଉଚ୍ଚ ଅଟ, ନୀଚ ନୁହେଁ, କିପରି? ଉତ୍ତର। ବାବା କହୁଛନ୍ତି, ପିଲାମାନେ, ମୁଁ ବିଶ୍ୱର ମାଲିକ ହେଉନାହିଁ, ତୁମମାନଙ୍କୁ ବିଶ୍ୱର ମାଲିକ କରୁଛି, ତଥା ବ୍ରହ୍ମାଣ୍ଡର ମଧ୍ୟ ମାଲିକ କରୁଛି। ମୁଁ ଉଚ୍ଚରୁ ଉଚ୍ଚ ପିତା ତୁମମାନଙ୍କୁ ନମସ୍କାର କରୁଛି, ତେଣୁ ତୁମେମାନେ ମୋ ଠାରୁ ମଧ୍ୟ ଶ୍ରେଷ୍ଠ ଅଟ। ମୁଁ ତୁମମାନଙ୍କୁ ଅର୍ଥାତ୍ ମାଲିକମାନଙ୍କୁ ନମସ୍କାର କରୁଛି, ତେଣୁ ତୁମେମାନେ ମଧ୍ୟ ଏହିଭଳି ଶ୍ରେଷ୍ଠ କରାଉଥିବା ପିତାଙ୍କୁ ସଲାମ କରୁଛ। ଓମ୍ ଶାନ୍ତି। ମଧୁର ଆତ୍ମିକ ସନ୍ତାନମାନଙ୍କୁ ନମସ୍କାର। ତୁମେମାନେ ମଧ୍ୟ ଉତ୍ତର ଦେଉନାହିଁ, ବାବା ନମସ୍କାର। କାହିଁକି ନା ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ବ୍ରହ୍ମାଣ୍ଡର ମାଲିକ ମଧ୍ୟ କରୁଛନ୍ତି ଏବଂ ବିଶ୍ୱର ମାଲିକ ମଧ୍ୟ କରୁଛନ୍ତି। ବାବା ତ କେବଳ ବ୍ରହ୍ମାଣ୍ଡର ମାଲିକ ହେଉଛନ୍ତି, ବିଶ୍ୱର ମାଲିକ ହେଉନାହାନ୍ତି। ପିଲାମାନଙ୍କୁ ବ୍ରହ୍ମାଣ୍ଡ ଏବଂ ବିଶ୍ୱ ଉଭୟର ମାଲିକ କରଉଛନ୍ତି, ତେଣୁ କୁହ, ବଡ଼ କିଏ ହେଲେ? ପିଲାମାନେ ବଡ଼ ହେଲେ ନା? ଏଣୁ ପିଲାମାନେ ପୁଣି ଏଭଳି ଶ୍ରେଷ୍ଠ କରାଉଥିବା ବାବାଙ୍କୁ ନମସ୍କାର କରିଥାନ୍ତି। ବାବା ଆପଣ ହିଁ ଆମକୁ ବ୍ରହ୍ମାଣ୍ଡ ଏବଂ ବିଶ୍ୱର ମାଲିକ କରୁଛନ୍ତି, ଏଣୁ ଆପଣଙ୍କୁ ମଧ୍ୟ ନମସ୍କାର। ମୁସଲମାନମାନେ ମଧ୍ୟ ମାଲିକମ୍ ସଲାମ, ସଲାମ ମାଲିକମ୍ କହିଥାନ୍ତି ନା? ତୁମମାନଙ୍କ ମନରେ ଏହି ଖୁସି ରହିଛି, ଯାହାଙ୍କ ମନରେ ନିଶ୍ଚୟ ରହିଛି ସେ ହିଁ ଆସୁଛନ୍ତି, ନିଶ୍ଚୟ ବ୍ୟତୀତ ତ କେହି ଏଠାକୁ ଆସିବେ ନାହିଁ। ଏଠାକୁ ଯିଏ ଆସନ୍ତି ସେ ଜାଣନ୍ତି ଯେ ଆମେ କୌଣସି ଦେହଧାରୀ ଗୁରୁଙ୍କ ପାଖକୁ ଯାଉନାହିଁ, ଦେହଧାରୀ ପିତାଙ୍କ ପାଖକୁ ବା ଦେହଧାରୀ ଶିକ୍ଷକଙ୍କ ପାଖକୁ କିମ୍ବା ଦେହଧାରୀ ଗୁରୁଙ୍କ ପାଖକୁ ଯାଉନାହିଁ। ତୁମେ ଆସିଛ ରୁହାନି ବାବା, ରୁହାନି ଶିକ୍ଷକ, ରୁହାନି ସଦ୍ଗୁରୁଙ୍କ ପାଖକୁ। ଦେହଧାରୀ ମନୁଷ୍ୟ ତ ଦୁନିଆରେ ଅନେକ ଅଛନ୍ତି, ଇଏ ନିରାକାର ତ ଜଣେ ଅଟନ୍ତି। ଏହି ବାବାଙ୍କ ପରିଚୟ କାହାକୁ ମଧ୍ୟ ଜଣାନଥିଲା। ଭକ୍ତି ମାର୍ଗର ଶାସ୍ତ୍ରରେ ମଧ୍ୟ ଅଛି ଯେ ରଚତା ଏବଂ ରଚନାଙ୍କୁ କେହି ବି ଜାଣିନାହାନ୍ତି, ନ ଜାଣିବା କାରଣରୁ ତାଙ୍କୁ ଅନାଥ ବୋଲି କୁହାଯାଏ। ଯିଏ ଭଲ ପଢା ଲେଖାବାଲା ହୋଇଥିବେ ସେ ବୁଝିପାରିବେ ଯେ ଆମ ସମସ୍ତ ଆତ୍ମାଙ୍କର ପିତା ଏକ ହିଁ ନିରାକାର ଅଟନ୍ତି। ସେ ଆସି ପିତା, ଶିକ୍ଷକ, ସଦ୍ଗୁରୁ ମଧ୍ୟ ହେଉଛନ୍ତି। ଗୀତାରେ କୃଷ୍ଣଙ୍କର ମହିମା ରହିଛି। ଗୀତା ହେଉଛି ସର୍ବଶାସ୍ତ୍ରମୟୀ ଶିରୋମଣି, ସର୍ବୋତ୍ତମ। ଗୀତାକୁ ହିଁ ମାତା ପିତା କୁହାଯାଏ। ଆଉ ଯେଉଁ ସବୁ ଶାସ୍ତ୍ର ରହିଛି ତାକୁ ମାତା ପିତା ବୋଲି କୁହାଯିବ ନାହିଁ। ଶ୍ରୀମଦ୍ ଭଗବତ ଗୀତା ମାତା ଗାୟନ ରହିଛି। ଭଗବାନଙ୍କ ମୁଖ କମଳରୁ ବାହାରିଥିବା ଗୀତାର ଜ୍ଞାନ ସର୍ବୋଚ୍ଚ ବାବା ହିଁ ଅଟନ୍ତି, ତେଣୁ ନିଶ୍ଚିତ ସର୍ବୋଚ୍ଚ ରୂପେ ଗାୟନ ହୋଇଥିବା ଗୀତା ହେଉଛି ସମସ୍ତଙ୍କର ରଚୟିତା। ବାକି ସବୁ ଶାସ୍ତ୍ର ହେଲା ତାହାର ପତ୍ର, ରଚନା। ରଚନାଠାରୁ କେବେ ସମ୍ପତ୍ତି ମିଳିପାରିବ ନାହିଁ, ଯଦି ମିଳିବ ତେବେ ଅଳ୍ପ କାଳ ପାଇଁ। ଅନ୍ୟ ଏତେ ସବୁ ଶାସ୍ତ୍ର ଅଛି ଯାହାକୁ ପଢ଼ିଲେ ଅଳ୍ପ କାଳର ସୁଖ ମିଳିଥାଏ, ଗୋଟିଏ ଜନ୍ମ ପାଇଁ। ଯେଉଁ ଶାସ୍ତ୍ରକୁ ମନୁଷ୍ୟ ମନୁଷ୍ୟଙ୍କୁ ପଢ଼ାଇଥାନ୍ତି, ଅନ୍ୟ ସମସ୍ତ ପ୍ରକାରର ଯାହା ବି ପାଠପଢ଼ା ରହିଛି ତାହା ସବୁ ଅଳ୍ପ ସମୟ ପାଇଁ ମନୁଷ୍ୟ ମନୁଷ୍ୟମାନଙ୍କୁ ପଢ଼ାଇଥାନ୍ତି। ଅଳ୍ପ କାଳର ସୁଖ ମିଳିଲା ପୁଣି ପର ଜନ୍ମରେ ଅନ୍ୟ ପାଠ ପଢ଼ିବାକୁ ପଡ଼ିଥାଏ। ଏଠି ତ ଏକ ନିରାକାର ବାବା ଅଟନ୍ତି, ଯିଏ ଏକୋଇଶ ଜନ୍ମ ପାଇଁ ସମ୍ପତ୍ତି ଦେଇଥାନ୍ତି, ଯାହା କୌଣସି ମନୁଷ୍ୟ ତ ଦେଇପାରିବେ ନାହିଁ। ଦୁନିଆରେ ଲୌକିକ ପିତା ତ ମୂଲ୍ୟହୀନ ସମ୍ପତ୍ତି ଦେଇଥାନ୍ତି, ବାବା ତ ତୁମକୁ ମୂଲ୍ୟବାନ କରିଦେଉଛନ୍ତି। ବର୍ତ୍ତମାନ ବାବା ଆସି ପିଲାମାନଙ୍କୁ ବୁଝାଉଛନ୍ତି, ତୁମେ ସବୁ ଈଶ୍ୱରଙ୍କର ସନ୍ତାନ ଅଟ ନା। ସର୍ବବ୍ୟାପୀ କହିବାର ଅର୍ଥ କିଛି ବୁଝିପାରୁନାହାନ୍ତି। ଯଦି ସମସ୍ତଙ୍କ ଭିତରେ ପରମାତ୍ମା ଅଛନ୍ତି, ତେବେ ସାରା ସଂସାର ପିତାମୟ ହୋଇଯିବ। ସମସ୍ତେ ପିତା ହୋଇଗଲେ ପୁଣି ସମ୍ପତ୍ତି କାହାଠାରୁ ମିଳିବ? କାହାର ଦୁଃଖ କିଏ ହରଣ କରିବ? ବାବାଙ୍କୁ ହିଁ ଦୁଃଖହର୍ତ୍ତା ସୁଖକର୍ତ୍ତା କୁହାଯାଏ। ସମସ୍ତେ ପିତା ହିଁ ପିତାର, ତେଣୁ ତ କୌଣସି ଅର୍ଥ ବାହାରୁ ନାହିଁ। ବାବା ବସି ବୁଝାଉଛନ୍ତି ଯେ ଏହା ହିଁ ହେଉଛି ରାବଣ ରାଜ୍ୟ, ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି, ତେଣୁ ଚିତ୍ରରେ ମଧ୍ୟ ଭଲ ଭାବରେ ଦେଖାଇ ଦିଆଯାଇଛି। ତୁମମାନଙ୍କ ବୁଦ୍ଧିରେ ଅଛି ଯେ ଆମେ ପୁରୁଷୋତ୍ତମ ସଙ୍ଗମ ଯୁଗରେ ଅଛୁ। ବାବା ପୁରୁଷୋତ୍ତମ କରିବା ପାଇଁ ଆସିଛନ୍ତି, ଯେପରି ବାରିଷ୍ଟର ଡକ୍ଟର ଆଦି ବାରିଷ୍ଟରୀ ଡକ୍ଟରୀ ଆଦି ପଢ଼ିଥାନ୍ତି, ଯାହାଦ୍ୱାରା ପଦପଦବୀ ପାଇଥାନ୍ତି, ବୁଝିଥାନ୍ତି ଏହି ପାଠ ପଢ଼ିଲେ ଆମେ ଏହିପରି ହେବୁ। ଏଠି ତୁମେ ସତ୍ସଙ୍ଗରେ ବସିଛ, ଯାହାଦ୍ୱାରା ତୁମେ ସୁଖଧାମକୁ ଯାଉଛ। ସତ୍ୟଧାମ ମଧ୍ୟ ଦୁଇଟି ରହିଛି, ଗୋଟିଏ ସୁଖଧାମ, ଅନ୍ୟଟି ଶାନ୍ତିଧାମ। ଏହା ଈଶ୍ୱରଙ୍କର ଧାମ ଅଟେ। ବାବା ରଚୟିତା ଅଟନ୍ତି ନା? ଯିଏ ବାବାଙ୍କ ଦ୍ୱାରା ବୁଝି ହୁସିଆର ହୋଇଯାଇଥାନ୍ତି, ତାଙ୍କ କର୍ତ୍ତବ୍ୟ ହେଲା ଅନ୍ୟମାନଙ୍କର ସେବା କରିବା। ବାବା କହିବେ, ତୁମେ ଏବେ ବୁଝିକରି ହୁସିଆର ହୋଇଛ, ତେବେ ଶିବଙ୍କ ମନ୍ଦିରକୁ ଯାଇ ବୁଝାଅ। ତାଙ୍କୁ କୁହ, ଏହାଙ୍କ ଉପରେ ଫଳ, ଫୁଲ, ମକ୍ଷନ, ଘିଅ, ଅରଖ ଫୁଲ, ଗୋଲାପ ଫୁଲ ଆଦି ବିଭିନ୍ନ ପ୍ରକାରର ଫୁଲ କାହିଁକି ଚଢ଼ାଉଛ? କୃଷ୍ଣଙ୍କ ମନ୍ଦିରରେ ତ ଅରଖ ଫୁଲ ଚଢ଼ାନ୍ତି ନାହିଁ, ସେଠାକୁ ବହୁତ ଭଲ ସୁଗନ୍ଧିତ ଫୁଲ ନେଇଯାଇଥାନ୍ତି। ଶିବଙ୍କ ଉପରେ ତ ଅରଖ ଫୁଲ ତଥା ଗୋଲାପ ଫୁଲ ଆଦି ଚଢ଼େଇଥାନ୍ତି, କିନ୍ତୁ ଅର୍ଥ ତ କେହି ଜାଣିନାହାନ୍ତି। ଏହି ସମୟରେ ତୁମମାନଙ୍କୁ ବାବା ପଢ଼ାଉଛନ୍ତି, କୌଣସି ମନୁଷ୍ୟ ପଢ଼ାଉ ନାହାନ୍ତି। ବାକି ସମଗ୍ର ଜଗତରେ ମନୁଷ୍ୟ ମନୁଷ୍ୟଙ୍କୁ ପଢ଼େଇଥାନ୍ତି, କିନ୍ତୁ ତୁମମାନଙ୍କୁ ଭଗବାନ ପଢ଼ାଉଛନ୍ତି। କୌଣସି ମନୁଷ୍ୟକୁ ଭଗବାନ କେବେ ହେଲେ କୁହାଯିବ ନାହିଁ। ଲକ୍ଷ୍ମୀ ନାରାୟଣଙ୍କୁ ମଧ୍ୟ ଭଗବାନ କୁହାଯାଏ ନାହିଁ, ତାଙ୍କୁ ଦେବୀ ଦେବତା କୁହାଯାଏ। ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କୁ ମଧ୍ୟ ଦେବତା କୁହାଯିବ। ଭଗବାନ ଏକ ବାବା, ଯିଏକି ସମସ୍ତ ଆତ୍ମାମାନଙ୍କର ପିତା ଅଟନ୍ତି। ସମସ୍ତେ କହିଥାନ୍ତି ମଧ୍ୟ, ହେ ପରମ ପିତା ପରମାତ୍ମା, ତାଙ୍କର ପ୍ରକୃତ ନାମ ଶିବ ଅଟେ, ଆଉ ତୁମେ ପିଲାମାନେ ହେଉଛ ଶାଳଗ୍ରାମ। ପଣ୍ଡିତମାନେ ଯେତେବେଳେ ରୁଦ୍ରଯଜ୍ଞ ରଚନା କରିଥାନ୍ତି, ତେବେ ଶିବଙ୍କର ବହୁତ ବଡ଼ ଲିଙ୍ଗ ତିଆରି କରିଥାନ୍ତି ଏବଂ ଶାଳଗ୍ରାମ ଛୋଟ ଛୋଟ କରିଥାନ୍ତି। ଶାଳଗ୍ରାମ କୁହାଯାଇଥାଏ ଆତ୍ମାକୁ, ଶିବ କୁହାଯାଇଥାଏ ପରମାତ୍ମାଙ୍କୁ। ସେ ସମସ୍ତଙ୍କର ପିତା ଅଟନ୍ତି। ଆମେ ସମସ୍ତେ ଭାଇ ଭାଇ ଅଟୁ, ଭାତୃମୟ ବୋଲି ମଧ୍ୟ କହିଥାନ୍ତି। ବାବାଙ୍କର ସନ୍ତାନ ଆମେ ଆତ୍ମାମାନେ ଭାଇ ଭାଇ ଅଟୁ। ପୁଣି ଭାଇ ଭଉଣୀ କିପରି ହେଲେ? ପ୍ରଜାପିତା ବ୍ରହ୍ମାଙ୍କ ମୁଖ ଦ୍ୱାରା ପ୍ରଜା ରଚନା କରାଯାଇଥାଏ, ସେମାନେ ହେଲେ ବ୍ରାହ୍ମଣ ବ୍ରାହ୍ମଣୀ। ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ, ଏଣୁ ବିକେ ଅର୍ଥାତ୍ ବ୍ରହ୍ମା କୁମାର କୁମାରୀ କହିଥାନ୍ତି। ଆଚ୍ଛା, ବ୍ରହ୍ମାଙ୍କୁ କିଏ ଜନ୍ମ ଦେଇଛନ୍ତି? ଭଗବାନ ବ୍ରହ୍ମା ବିଷ୍ଣୁ ଶଙ୍କର ଏମାନେ ସବୁ ରଚନା ଅଟନ୍ତି। ସୂକ୍ଷ୍ମ ବତନର ମଧ୍ୟ ରଚନା ହୋଇଗଲା। ବ୍ରହ୍ମା ମୁଖ କମଳ ଦ୍ୱାରା ତୁମେ ପିଲାମାନେ ଜନ୍ମ ହୋଇଛ, ବ୍ରାହ୍ମଣ ବ୍ରାହ୍ମଣୀ ବୋଲାଉଛ। ତୁମେ ବ୍ରହ୍ମା ମୁଖ ବଂଶାବଳୀ ପୋଷ୍ୟ ସନ୍ତାନ ଅଟ। ପ୍ରଜାପିତା ବ୍ରହ୍ମା ସ୍ଥୂଳ ରୂପରେ ସନ୍ତାନ କିପରି ଜନ୍ମ କରିପାରିବେ? ତେବେ ନିଶ୍ଚିତ ପୋଷ୍ୟ ଭାବେ ଗ୍ରହଣ କରିବେ ନା? ଯେପରି ଗୁରୁ ତାଙ୍କର ଅନୁସରଣକାରୀମାନଙ୍କୁ ପୋଷ୍ୟ କରି ଶିଷ୍ୟ କରିଥାନ୍ତି, ତେବେ ପ୍ରଜାପିତା ବ୍ରହ୍ମା ସମଗ୍ର ଜଗତର ପିତା ହୋଇଗଲେ। ତାଙ୍କୁ ଗ୍ରେଟ୍ ଗ୍ରେଟ୍ ଗ୍ରାଣ୍ଡ ଫାଦର କୁହାଯାଏ। ପ୍ରଜାପିତା ବ୍ରହ୍ମା ତ ଏହି ସ୍ଥୂଳ ଜଗତରେ ଦରକାର ନା, ସୂକ୍ଷ୍ମ ବତନରେ ମଧ୍ୟ ବ୍ରହ୍ମା ଅଛନ୍ତି। ନାମର ଗାୟନ ରହିଛି ବ୍ରହ୍ମା ବିଷ୍ଣୁ ଶଙ୍କର, କିନ୍ତୁ ସୂକ୍ଷ୍ମ ବତନରେ ପ୍ରଜା ତ ନଥାନ୍ତି। ପ୍ରଜାପିତା ବ୍ରହ୍ମା କିଏ, ଏସବୁ କଥା ବାବା ବସି ବୁଝାଉଛନ୍ତି। ଦୁନିଆର ବ୍ରାହ୍ମଣମାନେ ମଧ୍ୟ ନିଜକୁ ବ୍ରହ୍ମାଙ୍କର ସନ୍ତାନ କହିଥାନ୍ତି, ତେବେ ବ୍ରହ୍ମା କେଉଁଠି ଅଛନ୍ତି? ତୁମେ କହିବ ଏହିଠାରେ ବସିଛନ୍ତି। ସେମାନେ କହିବେ ବ୍ରହ୍ମା ଆସିକରି ଗଲେଣି। ସେମାନେ ପୁଣି ନିଜକୁ ପୂଜାରୀ ବ୍ରାହ୍ମଣ କହିଥାନ୍ତି। ବର୍ତ୍ତମାନ ତୁମେମାନେ ତ ପ୍ରତ୍ୟକ୍ଷ ରୂପେ ତାଙ୍କର ସନ୍ତାନ ହୋଇଛ। ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ପରସ୍ପର ମଧ୍ୟରେ ଭାଇ ଭଉଣୀ ହୋଇଗଲ। ଶିବ ବାବା ବ୍ରହ୍ମାଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। କହୁଛନ୍ତି, ମୁଁ ଏହି ବୃଦ୍ଧ ଶରୀରରେ ପ୍ରବେଶ କରି ତୁମକୁ ରାଜଯୋଗ ଶିଖାଉଛି। ମନୁଷ୍ୟକୁ ଦେବତା କରାଇବା ଏହା କୌଣସି ମନୁଷ୍ୟଙ୍କର କାମ ନୁହେଁ, ବାବାଙ୍କୁ ହିଁ ରଚୟିତା କୁହାଯାଏ। ଭାରତବାସୀ ଜାଣିଛନ୍ତି ଶିବ ଜୟନ୍ତୀ ମଧ୍ୟ ପାଳନ କରିଥାନ୍ତି। ଶିବ ହେଉଛନ୍ତି ସମସ୍ତଙ୍କର ପିତା। ମନୁଷ୍ୟଙ୍କୁ ଏହା ମଧ୍ୟ ଜଣାନାହିଁ ଯେ ଦେବୀ ଦେବତାଙ୍କୁ ଏହି ରାଜ୍ୟ କିଏ ଦେଲା। ସ୍ୱର୍ଗର ରଚୟିତା ପରମ ପିତା ପରମାତ୍ମା ଅଟନ୍ତି, ଯାହାଙ୍କୁ ପତିତ ପାବନ କୁହାଯାଉଛି। ଆତ୍ମା ପ୍ରକୃତରେ ପବିତ୍ର ହୋଇଥାଏ, ପୁଣି ସୋତୋ ରୋଜୋ ତୋମରେ ବସିଥାଏ ଆସିଥାଏ। ଏହି ସମୟରେ କଳିଯୁଗରେ ସମସ୍ତେ ତୋମ ପ୍ରଧାନ ଅଟନ୍ତି। ସତ୍ୟଯୁଗରେ ସ୍ୱତୋ ପ୍ରଧାନ ଥିଲେ। ଆଜିଠାରୁ 5000 ବର୍ଷ ପୂର୍ବେ ଏହି ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। 2500 ବର୍ଷ ଦେବତାମାନଙ୍କର ରାଜଧାନୀ ଚାଲିଲା। ସେମାନଙ୍କର ପିଲାମାନେ ମଧ୍ୟ ରାଜତ୍ୱ କଲେ। ଲକ୍ଷ୍ମୀ ନାରାୟଣ ଫାଷ୍ଟ ସେକେଣ୍ଡ ଏପରି କ୍ରମ ଅନୁସାରେ ଚାଲିଥାଏ। ମନୁଷ୍ୟଙ୍କୁ ଏକଥା ବିଷୟରେ କେବେ ବି ଜଣା ନାହିଁ। ଏହି ସମୟରେ ସମସ୍ତେ ତୁମ ପ୍ରଧାନ ପତିତ ଅଟନ୍ତି। ଏଠି ଜଣେ ମଧ୍ୟ ମନୁଷ୍ୟ ପବିତ୍ର ହୋଇପାରିବ ନାହିଁ। ସମସ୍ତେ ଡାକିଥାନ୍ତି ଯେ ହେ ପତିତ ପାବନ ଆସ। ତେବେ ପତିତ ଦୁନିଆ ହେଲା ନା? ଏହାକୁ ହିଁ କଳିଯୁଗ ନରକ କୁହାଯାଉଛି। ନୂଆ ଦୁନିଆକୁ ସ୍ୱର୍ଗ, ପବିତ୍ର ଦୁନିଆ କୁହାଯାଏ। ପୁଣି ପତିତ କିପରି ହେଲେ ଏହା କେହି ଜାଣିନାହାନ୍ତି। ଭାରତରେ ଜଣେ ମଧ୍ୟ ମନୁଷ୍ୟ ନାହାନ୍ତି ଯିଏ ନିଜର 84 ଜନ୍ମକୁ ଜାଣିଛନ୍ତି। ମନୁଷ୍ୟ ସର୍ବାଧିକ 84 ଜନ୍ମ ନିଏ ଏବଂ ଅତି କମ୍ରେ ଗୋଟିଏ ଜନ୍ମ। ଭାରତକୁ ଅବିନାଶୀ ଖଣ୍ଡ କୁହାଯାଉଛି, କାହିଁକିନା ଏହିଠାରେ ହିଁ ଶିବ ବାବାଙ୍କର ଅବତରଣ ହୋଇଥାଏ। ଭାରତ ଖଣ୍ଡ କେବେ ବିନାଶ ହୋଇପାରିବ ନାହିଁ। ବାକି ଯେଉଁ ସବୁ ଅନେକ ଖଣ୍ଡ ରହିଛି ସେସବୁ ବିନାଶ ହୋଇଯିବ। ଏହି ସମୟରେ ଆଦି ସନାତନ ଦେବୀ ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଛି। କେହି ମଧ୍ୟ ନିଜକୁ ଦେବତା କହିପାରିବେ ନାହିଁ, କାହିଁକିନା ଦେବତାମାନେ ସତ୍ୱପ୍ରଧାନ ପବିତ୍ର ଥିଲେ। ଏବେ ତ ସମସ୍ତେ ପତିତ ପୂଜାରୀ ହୋଇଯାଇଛନ୍ତି। ଏହା ମଧ୍ୟ ବାବା ଆସି ବୁଝାଉଛନ୍ତି। ଏହା ଭଗବାନ ବା ଚଟେନା, ଭଗବାନ ସମସ୍ତଙ୍କର ପିତା ଅଟନ୍ତି। ସେ ଥରେ ମାତ୍ର ଭାରତ ବର୍ଷକୁ ଆସିଥାନ୍ତି। କେବେ ଆସିଥାନ୍ତି? ପୁରୁଷୋତ୍ତମ ସଙ୍ଗମ ଯୁଗରେ। ଏହି ସଙ୍ଗମ ଯୁଗକୁ ହିଁ ପୁରୁଷୋତ୍ତମ କୁହାଯାଉଛି। ଏହି ସଙ୍ଗମ ଯୁଗ ହେଉଛି କଳିଯୁଗ ପରିବର୍ତ୍ତନ ହୋଇ ସତ୍ୟଯୁଗ, ପତିତରୁ ପାବନ ହେବାର ଯୁଗ। କଳିଯୁଗରେ ରହିଥାନ୍ତି ପତିତ ମନୁଷ୍ୟ, ସତ୍ୟଯୁଗରେ ରହିଥାନ୍ତି ପବିତ୍ର ଦେବତା। ବର୍ତ୍ତମାନ ସମୟକୁ କୁହାଯାଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ, ଯେତେବେଳେ କି ବାବା ଆସି ପତିତୃ ପବିତ୍ର କରିଥାନ୍ତି। ତୁମେମାନେ ଆସିଛ ମନୁଷ୍ୟରୁ ଦେବତା ପୁରୁଷୋତ୍ତମ ହେବା ପାଇଁ। ମନୁଷ୍ୟ ତ ଏହା ମଧ୍ୟ ଜାଣିନାହାନ୍ତି ଯେ ଆମେ ଆତ୍ମାମାନେ ନିର୍ବାଣ ଧାମରେ ରହିଥାଉ, ସେଠାରୁ ଆସୁଛୁ ଅଭିନୟ କରିବା ପାଇଁ। ଏହି ନାଟକର ଆୟୁ 5000 ବର୍ଷ ଅଟେ। ଆମେ ଏହି ବେହତ ନାଟକରେ ଅଭିନୟ କରିଥାଉ। ଏତେ ସବୁ ମନୁଷ୍ୟ ପାଠଧାରୀ ଅଟନ୍ତି। ଏହି ଡ୍ରାମାର ଚକ୍ର ଘୁରି ଚାଲିଛି, କେବେ ବନ୍ଦ ହେବାର ନାହିଁ। ପ୍ରଥମେ ପ୍ରଥମେ ଏହି ନାଟକରେ ସତ୍ୟଯୁଗର ଦେବୀ ଦେବତାମାନେ ପାଠ ବଜାଇବା ପାଇଁ ଆସିଥାନ୍ତି, ପୁଣି ତ୍ରେତୟାରେ କ୍ଷତ୍ରିୟ। ଏହି ନାଟକକୁ ମଧ୍ୟ ସମସ୍ତେ ଜାଣିବା ଦରକାର ନା। ଏହା ହେଉଛି କଣ୍ଟାର ଜଙ୍ଗଲ, ସବୁ ମନୁଷ୍ୟ ଦୁଃଖୀ ଅଟନ୍ତି। କଳିଯୁଗ ପରେ ପୁଣି ସତ୍ୟଯୁଗ ଆସିଥାଏ। କଳିଯୁଗରେ ବହୁତ ମନୁଷ୍ୟ ଅଛନ୍ତି, ସତ୍ୟଯୁଗରେ କେତେ ହେବେ? ବହୁତ କମ। ଆଦି ସନାତନ ସୂର୍ଯ୍ୟବଂଶୀ ଦେବୀ ଦେବତା ମାନେ ହିଁ ଥିବେ। ଏହି ପୁରୁଣା ଦୁନିଆ ଏବେ ବଦଳିଯିବ, ମନୁଷ୍ୟ ସୃଷ୍ଟିରୁ ପରିବର୍ତ୍ତିତ ହୋଇ ଦେବତାମାନଙ୍କର ସୃଷ୍ଟି ହେବ। ଆଦି ସନାତନ ଦେବୀ ଦେବତା ଧର୍ମ ଥିଲା, କିନ୍ତୁ ଏବେ ନିଜକୁ ଦେବତା ବୋଲି କହିପାରିବେ ନାହିଁ, ନିଜର ଧର୍ମକୁ ହିଁ ଭୁଲିଗଲେଣି। କେବଳ ଭାରତବାସୀ ହିଁ ନିଜ ଧର୍ମକୁ ଭୁଲି ଯାଇଛନ୍ତି। ହିନ୍ଦୁସ୍ତାନରେ ରହିବା କାରଣରୁ ନିଜର ଧର୍ମକୁ ହିନ୍ଦୁ ଧର୍ମ କହୁଛନ୍ତି। ଦେବତାମାନେ ତ ପବିତ୍ର ଥିଲେ, ଏବେ ସେମାନେ ପତିତ ଅଟନ୍ତି, ଏଣୁ ନିଜକୁ ଦେବତା କହିପାରିବେ ନାହିଁ। ଦେବତାମାନଙ୍କର ହିଁ ପୂଜା କରି ଚାଲିଛନ୍ତି, ନିଜକୁ ପାପୀ ଓ ନୀଚ କହୁଛନ୍ତି। ଏବେ ବାବା ବୁଝାଉଛନ୍ତି ଯେ ତୁମେମାନେ ହିଁ ପୂଜ୍ୟ ଥିଲ, ପୁଣି ତୁମେମାନେ ହିଁ ପୂଜାରୀ ପତିତ ହୋଇଛ। ହମ୍ ସୋର ଅର୍ଥ ମଧ୍ୟ ବୁଝାଉଛନ୍ତି। ଦୁନିଆରେ ସେମାନେ କହିଥାନ୍ତି ଆତ୍ମା ସୋ ପରମାତ୍ମା, ଏହା ହେଉଛି ମିଥ୍ୟା ଅର୍ଥ, ମିଥ୍ୟା ଶରୀର, ମିଥ୍ୟା ମାୟା। ସତ୍ୟଯୁଗରେ ଏପରି କହିବେ ନାହିଁ। ସତ୍ୟ ଖଣ୍ଡର ସ୍ଥାପନା ବାବା କରିଥାନ୍ତି, ମିଥ୍ୟା ଖଣ୍ଡର ସ୍ଥାପନା ରାବଣ କରିଥାଏ। ଏହା ମଧ୍ୟ ବାବା ଆସି ବୁଝାଉଛନ୍ତି ଯେ ଆତ୍ମା କଣ, ପରମାତ୍ମା କଣ, ଏକଥା ମଧ୍ୟ କେହି ଜାଣିନାହାନ୍ତି। ବାବା କହୁଛନ୍ତି ତୁମେ ସବୁ ଆତ୍ମା ବିନ୍ଦୁ ଅଟ, ତୁମ ଭିତରେ 84 ଜନ୍ମର ଅଭିନୟ ସମାହିତ ହୋଇ ରହିଛି। ମୁଁ ଆତ୍ମା କିଭଳି ଅଟେ ଏହା କେହି ଜାଣିନାହାନ୍ତି। ମୁଁ ବାରିଷ୍ଟର ଅଟେ, ଅମୁକ ଅଟେ ଏହା ଜାଣିଥାନ୍ତି, ବାକି ଆତ୍ମାକୁ କେହି ଜାଣିନାହାନ୍ତି। ବାବା ହିଁ ଆସି ପରିଚୟ ଦେଉଛନ୍ତି, ତୁମର ଆତ୍ମାରେ 84 ଜନ୍ମର ଅବିନାଶୀ ପାଠ ନିର୍ଦ୍ଧାରିତ ହୋଇ ରହିଛି, ଯାହା କେବେ ବିନାଶ ହୋଇପାରିବ ନାହିଁ। ଏହି ଭାରତ ଦିନେ ଫୁଲର ବଗିଚା ଥିଲା, ସେଠାରେ ସୁଖ ହିଁ ସୁଖ ଥିଲା, ଏବେ ଦୁଃଖ ହିଁ ଦୁଃଖ ରହିଛି। ଏହି ଜ୍ଞାନ ବାବା ଦେଉଛନ୍ତି। ତୁମେ ପିଲାମାନେ ବାବାଙ୍କ ଠାରୁ ବର୍ତ୍ତମାନ ନୂଆ ନୂଆ କଥା ଶୁଣୁଛ, ସବୁଠାରୁ ନୂଆ କଥା ହେଲା ତୁମେମାନେ ମନୁଷ୍ୟରୁ ଦେବତା ହେଉଛ। ତୁମେ ଜାଣୁଛ ଯେ ମନୁଷ୍ୟରୁ ଦେବତା ହେବାର ପାଠ କୌଣସି ମନୁଷ୍ୟ ପଢ଼ାଇନଥାନ୍ତି, ଭଗବାନ ପଢ଼ାଇଥାନ୍ତି। ସେହି ଭଗବାନଙ୍କୁ ସର୍ବବ୍ୟାପୀ କହିବା ଏହା ତ ଗାଳି ଦେବା ହେଲା ନା। ବର୍ତ୍ତମାନ ବାବା ବୁଝାଉଛନ୍ତି ଯେ ମୁଁ ପ୍ରତି 5000 ବର୍ଷ ପରେ ଆସି ଭାରତକୁ ସ୍ୱର୍ଗ କରୁଛି, ରାବଣ ନରକ କରିଥାଏ। ଏହି କଥା ଦୁନିଆରେ ଆଉ କେହି ଜାଣିନାହାନ୍ତି। ବାବା ହିଁ ଆସି ତୁମକୁ ମନୁଷ୍ୟରୁ ଦେବତା କରୁଛନ୍ତି। ଗାୟନ ମଧ୍ୟ ରହିଛି, ମୁତ୍ ପଲ୍ତି କପଟ ଧୋଏ। ସତ୍ୟଯୁଗରେ ତ ବିକାର ନଥାଏ, ତାହା ସମ୍ପୂର୍ଣ୍ଣ ନିର୍ବିକାରୀ ଦୁନିଆ। ବର୍ତ୍ତମାନ ବେକାରୀ ଦୁନିଆ ଅଟେ, ସମସ୍ତେ ଡାକିଥାନ୍ତି ମଧ୍ୟ ପତିତ ପାବନ ଆସ। ଆମକୁ ରାବଣ ପତିତ କରିଦେଇଛି, କିନ୍ତୁ ଜାଣନ୍ତି ନାହିଁ ଯେ ରାବଣ କେବେ ଆସିଲା, କଣ ହେଲା, ରାବଣ କେତେ କଙ୍ଗାଳ କରିଦେଇଛି। ଭାରତ 5000 ବର୍ଷ ପୂର୍ବେ କେତେ ସାହୁକାର ଥିଲା, ସୁନା ହୀରା ମୋତି ମାଣିକର ମହଲ ଥିଲା, କେତେ ଧନ ଥିଲା, ଏବେ କଣ ଅବସ୍ଥା ହୋଇଯାଇଛି। ତେଣୁ ବାବାଙ୍କ ବ୍ୟତୀତ ସେହିପରି ମୁକୁଟଧାରୀ ଆଉ କେହି କରିପାରିବେ ନାହିଁ। ଏବେ ତୁମେମାନେ କହୁଛ ଯେ ଶିବ ବାବା ଭାରତକୁ ସ୍ୱର୍ଗ କରୁଛନ୍ତି, ବର୍ତ୍ତମାନ ବାବା କହୁଛନ୍ତି ଯେ ମୃତ୍ୟୁ ତୁମମାନଙ୍କ ସମ୍ମୁଖରେ ଛିଡ଼ା ହୋଇଛି, ତୁମେମାନେ ବାନପ୍ରସ୍ତି ଅଟ, ଏବେ ଘରକୁ ଫେରିଯିବାର ଅଛି, ଏଣୁ ନିଜକୁ ଆତ୍ମା ଭାବି କେବଳ ମୋତେ ମନେ ପକାଅ, ତେବେ ପାପ ଭସ୍ମ ହୋଇଯିବ। ଆଚ୍ଛା, ମିଠା ମିଠା ଶିଖିଲ ଯେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ଆମେ ହେଉଛୁ ବ୍ରହ୍ମାମୁଖ ବଂଶାବଳୀ ବ୍ରାହ୍ମଣ। ସ୍ୱୟଂ ଭଗବାନ ଆମକୁ ମନୁଷ୍ୟରୁ ଦେବତା ହେବାର ପାଠ ପଢ଼ାଉଛନ୍ତି। ଏହିଭଳି ନିଶା ଏବଂ ଖୁସିରେ ରହିବାକୁ ହେବ। ପୁରୁଷୋତ୍ତମ ସଙ୍ଗମ ଯୁଗରେ ପୁରୁଷୋତ୍ତମ ହେବାର ପୁରୁଷାର୍ଥ କରିବାକୁ ହେବ। ଦୁଇ ନମ୍ବର, ଏବେ ଆମମାନଙ୍କର ବାନପ୍ରସ୍ଥ ଅବସ୍ଥା ହୋଇଯାଇଛି, ମୃତ୍ୟୁ ସମ୍ମୁଖରେ ଠିଆ ହୋଇଛି। କାରଣ ସମସ୍ତଙ୍କୁ ଘରକୁ ଫେରିବାର ଅଛି, ସେଥିପାଇଁ ବାବାଙ୍କର ସ୍ମୃତି ଦ୍ୱାରା ସମସ୍ତ ପାପକୁ ଭସ୍ମ କରିବାକୁ ହେବ। ବରଦାନ, ଜ୍ଞାନରୂପକ ଚାବି ଦ୍ୱାରା ଭାଗ୍ୟର ଅସରନ୍ତି ଭଣ୍ଡାର ପ୍ରାପ୍ତ କରୁଥିବା ମାଲାମାଲ ଆତ୍ମା ହୁଅ। ସଙ୍ଗମ ଯୁଗରେ ସବୁ ପିଲାମାନଙ୍କୁ ନିଜର ଭାଗ୍ୟ ଗଢ଼ିବା ପାଇଁ ଜ୍ଞାନରୂପକ ଚାବି ମିଳୁଛି। ଏହି ଚାବିକୁ ଲଗାଅ ଏବଂ ଯେତେ ଇଚ୍ଛା ସେତେ ଭାଗ୍ୟରୂପକ ସମ୍ପତ୍ତି ନେଇଯାଅ। ଚାବି ମିଳିବା ଅର୍ଥ ମାଲାମାଲ ହେବା। ତେବେ ଯେଉଁ ଆତ୍ମା ଯେତିକି ମାଲାମାଲ ହେଉଛି ସେହି ଅନୁସାରେ ଖୁସି ମଧ୍ୟ ସ୍ୱତଃ ହିଁ ପ୍ରାପ୍ତ କରୁଛି। ଏଭଳି ଅନୁଭବ ହେଉଛି ଯେପରି ଖୁସିର ଝରଣା ଅସରନ୍ତି ଏବଂ ଅବିନାଶୀ ଭାବରେ ବହି ଚାଲିଛି। ସେମାନେ ସର୍ବସମ୍ପତ୍ତିରେ ଭରପୁର ମାଲାମାଲ ଦେଖାଯାଇଥାନ୍ତି। ସେମାନଙ୍କ ନିକଟରେ କୌଣସି ପ୍ରକାରର ଅପ୍ରାପ୍ତି ନଥାଏ। ସ୍ଲୋଗାନ, ଯଦି ବାବାଙ୍କ ସହିତ ସଂଯୋଗ ଠିକ୍ ରଖିବ ତେବେ ସର୍ବଶକ୍ତି ରୂପୀ କରେଣ୍ଟ ଆସିବାକୁ ଲାଗିବ। ଅବ୍ୟକ୍ତ ଇସାରା, ଆତ୍ମିକ ରାଜକୀୟତା ସହିତ ପବିତ୍ରତାର ବ୍ୟକ୍ତିତ୍ୱକୁ ଧାରଣ କର। ଯାହାର ପବିତ୍ରତା ଯେତିକି ତାର ବ୍ରାହ୍ମଣ ଜୀବନର ବ୍ୟକ୍ତିତ୍ୱ ସେତିକି ରହିଥାଏ। ଯଦି ପବିତ୍ରତା କମ୍ ତେବେ ବ୍ୟକ୍ତିତ୍ୱ ମଧ୍ୟ କମ୍। ଏହି ପବିତ୍ରତାର ବ୍ୟକ୍ତିତ୍ୱ ହିଁ ସେବା କ୍ଷେତ୍ରରେ ସହଜରେ ସଫଳତା ପ୍ରାପ୍ତ କରାଇଥାଏ। କିନ୍ତୁ ଯଦି ଗୋଟିଏ ବି ବିକାର ଅଂଶ ମାତ୍ରରେ ମଧ୍ୟ ରହିଛି ତେବେ ଅନ୍ୟ ସାଥୀମାନେ ମଧ୍ୟ ତା ସହିତ ନିଶ୍ଚିତ ଥିବେ। ଯେପରି ପବିତ୍ରତାର ସୁଖ ଶାନ୍ତି ସହିତ ନିବିଡ଼ ସମ୍ବନ୍ଧ ରହିଛି, ସେହିପରି ଅପବିତ୍ରତାର ମଧ୍ୟ ପାଞ୍ଚ ବିକାର ସହିତ ନିବିଡ଼ ସମ୍ବନ୍ଧ ରହିଛି। ସେଥିପାଇଁ କୌଣସି ବି ବିକାର ଅଂଶ ମାତ୍ରରେ ମଧ୍ୟ ନ ରହୁ, ତେବେ କୁହାଯିବ ପବିତ୍ରତାର ବ୍ୟକ୍ତିତ୍ୱ ଦ୍ୱାରା ସେବା କରୁଥିବା ଆତ୍ମା। ଓମ୍ ଶାନ୍ତି।